ଓମ୍ ଶାନ୍ତି। 23 ଜୁଲାଇ 2026 ର ପ୍ରାତଃ ମୁରଲୀ ଓମ୍ ଶାନ୍ତି। ବାବା କହୁଛନ୍ତି, ମିଠେ ବଚି, ତୁମକୁ ବାବାଙ୍କ ଭଳି ସଚ୍ଚା ସଚ୍ଚା ପେଗାମ୍ବର ଅଥବା ମେସେଞ୍ଜର ବା ବାର୍ତ୍ତାବ ହେବାକୁ ପଡ଼ିବ। ସମସ୍ତଙ୍କୁ ଘରକୁ ଫେରିବାର ସନ୍ଦେଶ ଦେବାକୁ ହେବ। ଆଜିର ପ୍ରଶ୍ନ, ଆଜିକାଲି ମନୁଷ୍ୟମାନଙ୍କର ବୁଦ୍ଧି ସାରା ଦିନ କେଉଁଆଡ଼େ ଘୁରୁଛି? ଉତ୍ତର, ଫେସନ ଆଡ଼କୁ। ମନୁଷ୍ୟମାନଙ୍କୁ ଆକର୍ଷିତ କରିବା ପାଇଁ ଅନେକ ପ୍ରକାରର ଫେସନ କରୁଛନ୍ତି। ଏହିସବୁ ଫେସନ କରିବା ଫଟୋ ଚିତ୍ରରୁ ହିଁ ଶିଖିଛନ୍ତି। ଭାବୁଛନ୍ତି, ପାର୍ବତୀ ମଧ୍ୟ ଏହିପରି ଫେସନ କରୁଥିଲେ, କେଶକୁ ଶୃଙ୍ଗାର କରୁଥିଲେ। ବାବା କହୁଛନ୍ତି, ତୁମମାନଙ୍କୁ ଏହି ପତିତ ଦୁନିଆରେ ଫେସନ କରିବାର ନାହିଁ। ତୁମକୁ ତ ମୁଁ ଏଭଳି ଦୁନିଆକୁ ନେଇ ଯାଉଛି ଯେଉଁଠି ପ୍ରାକୃତିକ ସୌନ୍ଦର୍ଯ୍ୟ ରହିବ, ଫେସନ କରିବାର ଆବଶ୍ୟକତା ନଥିବ। ଆଜିର ଗୀତ, ତୁମେ ଓ ମାତା ପିତା, ଓମ୍ ଶାନ୍ତି। ପିଲାମାନେ ଗୀତ ଶୁଣିଲେ, ଯେତେବେଳେ ମହିମା ଗାୟନ କରିଥାନ୍ତି ତେବେ ବୁଦ୍ଧି ଉପରକୁ ଚାଲି ଯାଇଥାଏ। ଆତ୍ମା ହିଁ ବାବାଙ୍କୁ କହୁଛି, ସିଏ ହିଁ ନାଉରିଆ। ପତିତ ପାବନ ଅଥବା ସଚ୍ଚା ସଚ୍ଚା ସନ୍ଦେଶବାହକ ଅଟନ୍ତି। ବାବା ଆସି ଆତ୍ମାମାନଙ୍କୁ ସନ୍ଦେଶ ଦେଉଛନ୍ତି। ଅନ୍ୟ ଯାହାକୁ ମେସେଞ୍ଜର ଅଥବା ପେଗମ୍ବର କହୁଛନ୍ତି, ସେମାନଙ୍କ ମଧ୍ୟରୁ କେହି ଛୋଟ କେହି ବଡ଼ ହୋଇଥାନ୍ତି। ବାସ୍ତବରେ ସେମାନେ ମେସେଜ ଅଥବା ସନ୍ଦେଶ ଦେଉନାହାନ୍ତି, ଏହିପରି ମିଛ ମହିମା କରିଦେଇଛନ୍ତି। ପିଲାମାନେ ଜାଣିଛନ୍ତି ଯେ ଏକମାତ୍ର ବାବାଙ୍କ ବିନା ଏହି ମନୁଷ୍ୟ ସୃଷ୍ଟିରେ ଆଉ କାହାର ମହିମା ନାହିଁ। ସବୁଠାରୁ ଅଧିକ ମହିମା ଏହି ଲକ୍ଷ୍ମୀନାରାୟଣଙ୍କର ରହିଛି, କାହିଁକି ନା ଏମାନେ ହେଲେ ନୂଆ ଦୁନିଆର ମାଲିକ। ଏ କଥା ବି ଭାରତବାସୀ ଜାଣିଛନ୍ତି। ଦୁନିଆ ଲୋକେ କେବଳ ଏତିକି ଜାଣିଛନ୍ତି ଯେ ଭାରତ ପ୍ରାଚୀନ ଦେଶ ଅଟେ। ଭାରତ ହିଁ ଦେବୀ ଦେବତାଙ୍କର ରାଜ୍ୟ ଥିଲା। ଶ୍ରୀକୃଷ୍ଣଙ୍କୁ ମଧ୍ୟ ଭଗବାନ ବୋଲି କହିଦେଉଛନ୍ତି। ଭାରତବାସୀ ଏହାଙ୍କୁ ଭଗବାନ ଭଗବତୀ କହୁଛନ୍ତି, କିନ୍ତୁ ଏ କଥା କେହି ଜାଣିନାହାନ୍ତି ଯେ ଏହି ଭଗବାନ ଭଗବତୀ ସତ୍ୟ ଯୁଗରେ ରାଜତ୍ୱ କରୁଥିଲେ। ଭଗବାନ ଦେବୀ ଦେବତାମାନଙ୍କର ରାଜ୍ୟ ସ୍ଥାପନ କରିଥିଲେ। ବୁଦ୍ଧି ମଧ୍ୟ କହୁଛି ଯେ ଆମେ ଭଗବାନଙ୍କର ସନ୍ତାନ ଅଟୁ, ତେଣୁ ଆମେ ବି ଭଗବାନ ଭଗବତୀ ହେବା ଦରକାର। ସମସ୍ତେ ଜଣଙ୍କର ସନ୍ତାନ ଅଟନ୍ତି ନା, କିନ୍ତୁ ତାଙ୍କୁ ଭଗବାନ ଭଗବତୀ କହିପାରିବେ ନାହିଁ, ତାଙ୍କୁ ଦେବୀ ଦେବତା ବୋଲି କୁହାଯିବ। ଏହିସବୁ କଥା ବାବା ବସି ବୁଝାଉଛନ୍ତି। ଭାରତବାସୀ କହୁଛନ୍ତି, ଆମେ ଭାରତବାସୀ ପ୍ରଥମେ ନୂଆ ଦୁନିଆରେ ଥିଲୁ, ନୂଆ ଦୁନିଆ ତ ସମସ୍ତେ ଚାହୁଁଛନ୍ତି। ବାପୁଜୀ ମଧ୍ୟ ନୂଆ ଦୁନିଆ ନୂଆ ରାମରାଜ୍ୟ ଚାହୁଁଥିଲେ, କିନ୍ତୁ ରାମ ରାଜ୍ୟର ଅର୍ଥ ବିଲକୁଲ ହିଁ ଜାଣିନାହାନ୍ତି। ଆଜିକାଲି ମନୁଷ୍ୟମାନଙ୍କର ନିଜର କେତେ ଅହଙ୍କାର ରହିଛି। କଳି ଯୁଗରେ ସମସ୍ତେ ପଥର ବୁଦ୍ଧି ଅଟନ୍ତି, ସତ୍ୟ ଯୁଗରେ ପାରସ ବୁଦ୍ଧି ହେବେ, କିନ୍ତୁ ଏ କଥା କେହି ବୁଝିପାରୁନାହାନ୍ତି। ଭାରତ ହିଁ ସତ୍ୟ ଯୁଗରେ ପାରସ ବୁଦ୍ଧି ଥିଲା, ଏବେ କଳି ଯୁଗରେ ପଥର ବୁଦ୍ଧି ହୋଇଯାଇଛି। ମନୁଷ୍ୟ ତ ଏହାକୁ ହିଁ ସ୍ୱର୍ଗ ବୋଲି ଭାବୁଛନ୍ତି। କହୁଛନ୍ତି, ସ୍ୱର୍ଗରେ ବିମାନ ଥିଲା, ବଡ଼ ବଡ଼ ମହଲ ଥିଲା, ବର୍ତ୍ତମାନ ତ ସେ ସବୁକିଛି ଏଠାରେ ଅଛି। ବିଜ୍ଞାନର କେତେ ବୁଦ୍ଧି ହୋଇ ଚାଲିଛି, ଏହା ଦ୍ୱାରା କେତେ ସୁଖ ମିଳୁଛି, କେତେ ଫେସନ ଆଦି କରୁଛନ୍ତି। ସାରା ଦିନ ବୁଦ୍ଧି ଫେସନ ପଛରେ ହିଁ ପଡିଛି। କୃତ୍ରିମ ସୁନ୍ଦର ହେବା ପାଇଁ କେଶକୁ କେତେ ସଜାଉଛନ୍ତି, କେତେ ପଇସା ଖର୍ଚ୍ଚ କରୁଛନ୍ତି, ଏହି ସବୁ ଫେସନ ଫଟୋ ଚିତ୍ରରୁ ଶିଖିଛନ୍ତି। ଭାବୁଛନ୍ତି, ପାର୍ବତୀଙ୍କ ଭଳି ଆମେ ନିଜର କେଶ ସଜାଉଛୁ, ଏସବୁ ଅନ୍ୟକୁ ଆକର୍ଷିତ କରିବା ପାଇଁ କରୁଛନ୍ତି। ଆଗକୁ ପାର୍ସୀ ଲୋକମାନଙ୍କର ସ୍ତ୍ରୀମାନେ ମୁହଁରେ କଳା ରଙ୍ଗର ଜାଲି ପିନ୍ଧୁଥିଲେ, ଯେପରି କେହି ଦେଖି ଆକର୍ଷିତ ନ ହୋଇ ଯାଆନ୍ତୁ। ଏହାକୁ ପତିତ ଦୁନିଆ କୁହାଯାଉଛି। ଗାଉଛନ୍ତି ତୁମି ହୋ ମାତା ପିତା ତୁମି ହୋ, କିନ୍ତୁ ଏହା କାହାକୁ କହିବା ଦରକାର? ମାତା ପିତା କିଏ ଏକଥା ବି ଜାଣିନାହାନ୍ତି। ମାତା ପିତା ନିଶ୍ଚୟ ବର୍ଷା ଦେଇଥିବେ, ବାବା ତୁମ ପିଲାମାନଙ୍କୁ ସୁଖର ବର୍ଷା ଦେଇଥିଲେ। କହୁଛନ୍ତି ମଧ୍ୟ, ବାବା ଆମେ ତ ଆପଣଙ୍କ ବିନା ଆଉ କାହାଠାରୁ ଶୁଣିବୁ ନାହିଁ। ଏବେ ତୁମେ ଜାଣୁଛ ଶିବ ବାବାଙ୍କର ମହିମା ଗାୟନ କରାଯାଉଛି। ବ୍ରହ୍ମାଙ୍କ ଆତ୍ମା ମଧ୍ୟ ନିଜେ କହୁଛି ଆମେ ହିଁ ପବିତ୍ର ଥିଲୁ, ଏବେ ପତିତ ହୋଇଯାଇଛୁ। ବ୍ରହ୍ମାଙ୍କର ସନ୍ତାନ ମାନେ ମଧ୍ୟ ଏହିପରି କହିବେ, ଆମେ ବ୍ରହ୍ମା କୁମାରୀ ମାନେ କୁମାରୀ ହିଁ ଦେବୀ ଦେବତା ଥିଲୁ, ପୁଣି 84 ଜନ୍ମର ଅନ୍ତ ସମୟରେ ପତିତ ହୋଇଛୁ। ଯିଏ ପ୍ରଥମ ନମ୍ବର ପବିତ୍ର ଥିଲେ ସିଏ ପ୍ରଥମ ନମ୍ବର ପତିତ ହୋଇଛନ୍ତି। ଯେପରି ବାପା ସେହିପରି ପିଲାମାନେ, ଇଏ ନିଜେ ମଧ୍ୟ କହୁଛନ୍ତି। ଶିବାବା ମଧ୍ୟ କହୁଛନ୍ତି, ମୁଁ ଆସୁଛି ଏହାଙ୍କର ବହୁତ ଜନ୍ମର ଶେଷ ଜନ୍ମରେ। ଯିଏକି ପ୍ରଥମ ନମ୍ବରରେ ପୂଜ୍ୟ ଲକ୍ଷ୍ମୀ ନାରାୟଣଙ୍କ ବଂଶାବଳୀରେ ଥିଲେ, ବର୍ତ୍ତମାନ ହେଲା ସଙ୍ଗମ ଯୁଗ। ତୁମେ କଳିଯୁଗରେ ଥିଲ, ଏବେ ସଙ୍ଗମ ଯୁଗୀ ହୋଇଛ। ବାବା ସଙ୍ଗମ ଯୁଗରେ ହିଁ ଆସୁଛନ୍ତି। ଡ୍ରାମା ଅନୁସାରେ ପିଲାମାନଙ୍କର ମଧ୍ୟ ବୁଦ୍ଧି ହୋଇଚାଲିଛି, ଏବେ ପିଲାମାନଙ୍କୁ ଜ୍ଞାନ ମିଳିଛି। ଆମେ ହିଁ ଦେବତା ଥିଲୁ, ପୁଣି କ୍ଷତ୍ରିୟ ବୈଶ୍ୟ ଶୂଦ୍ର ହୋଇଛୁ। ସାରା ଚକ୍ରକୁ ତୁମେ ଭଲ ଭାବରେ ଜାଣିଛ, ଆମେ 84 ଜନ୍ମ ନେଇଛୁ। ଏହା ତ ବହୁତ ସହଜ, ଅନେକଙ୍କ ବୁଦ୍ଧିରେ ଏକଥା ମଧ୍ୟ ରହୁନାହିଁ। ଛାତ୍ରମାନେ କ୍ରମ ଅନୁସାରେ ତ ରହିଥାନ୍ତି ନା, ଡାହାଣ ପଟୁ ଆରମ୍ଭ କରିଥାନ୍ତି ଫାର୍ଷ୍ଟ କ୍ଲାସ, ସେକେଣ୍ଡ କ୍ଲାସ, ଥାର୍ଡ କ୍ଲାସ। କନ୍ୟାମାନେ ନିଜେ କହୁଛନ୍ତି ଯେ ଆମର ବୁଦ୍ଧି ଥାର୍ଡ କ୍ଲାସ ଅଟେ, ଆମେ କାହାକୁ ବୁଝାଇ ପାରିବୁ ନାହିଁ। ମନ ତ ବହୁତ ହେଉଛି କିନ୍ତୁ କହିପାରିବୁ ନାହିଁ, ବାବା କଣ କରିବୁ, ଏହା ହେଲା ନିଜ କର୍ମର ହିସାବ କିତାବ। ଏବେ ବାବା କହୁଛନ୍ତି, ମୁଁ ତୁମକୁ କର୍ମ ଅକର୍ମ ବିକର୍ମ ଗତିର ଜ୍ଞାନ ଶୁଣାଉଛି, କର୍ମ ତ କରିବାକୁ ହେବ, ଏ କଥା ତୁମେ ମାନେ ଜାଣିଛ। ଥାର୍ଡ କ୍ଲାସ ବୁଦ୍ଧିବାଲା ଏଇ କଥାକୁ ବୁଝିପାରିବେ ନାହିଁ, ଏହା ହେଉଛି ରାବଣ ରାଜ୍ୟ, କିନ୍ତୁ ଏଇ କଥା କେହି ବି ଜାଣିନାହାନ୍ତି। ରାବଣ ରାଜ୍ୟରେ ମନୁଷ୍ୟ ବିକ୍ରମ ହିଁ କରିବେ, ତେଣୁ ତଳକୁ ହିଁ ଖସିବେ, ଦୁଃଖର ଦୁନିଆରେ ହିଁ ଗୁରୁ କରିଥାନ୍ତି। ସଦ୍ଗତି ପାଇବା ପାଇଁ ଗୁରୁ କରୁଛନ୍ତି ଯେ ସେ ଆମକୁ ମୁକ୍ତିକୁ ନେଇଯିବେ, ତାହା ହେଲା ନିବାଣ ଧାମ, ବାଣୀରୁ ଉର୍ଦ୍ଧ ସ୍ଥାନ। ମନୁଷ୍ୟ ନିଜକୁ ବାନପ୍ରସ୍ଥି କହୁଛନ୍ତି, ଏହା ତ କଥାକୁ ମାତ୍ର ହିଁ କହୁଛନ୍ତି। ବାନପ୍ରସ୍ଥି ମାନଙ୍କର ମଧ୍ୟ ସଭା ହୋଇଥାଏ, ସବୁ ସମ୍ପତ୍ତି ଆଦି ପିଲାମାନଙ୍କୁ ଦେଇଯାଇ ଗୁରୁଙ୍କ ପାଖରେ ରହିଥାନ୍ତି। ଖାଇବା ପିଇବା ଆଦି ତ ନିଶ୍ଚିନ୍ତ ପିଲାମାନେ ହିଁ ଦେବେ, କିନ୍ତୁ ବାନପ୍ରସ୍ଥର ଅର୍ଥ କେହି ବି ବୁଝିପାରୁନାହାନ୍ତି। କାହାରି ବୁଦ୍ଧିରେ ଏକଥା ଆସୁନାହିଁ ଯେ ଆମକୁ ନିର୍ବାଣ ଧାମକୁ ଯିବାକୁ ହେବ, ନିଜ ଘରକୁ ଯିବାକୁ ହେବ। ସେମାନେ ନିର୍ବାଣ ଧାମକୁ ଘର ବୋଲି ଭାବୁନାହାନ୍ତି, ସେମାନେ ଭାବୁଛନ୍ତି ଜ୍ୟୋତି ଜ୍ୟୋତିରେ ମିଶିଯିବ। ନିର୍ବାଣ ଧାମ ରହିବାର ସ୍ଥାନ ଅଟେ। ଆଗରୁ 60 ବର୍ଷ ପରେ ବାନପ୍ରସ୍ଥ ନେଉଥିଲେ, ଏହା ଯେପରି ନିୟମ ଥିଲା ବର୍ତ୍ତମାନ ବି ଏହିପରି କରୁଛନ୍ତି। ଏବେ ତୁମେ ବୁଝାଇ ପାରିବ, ବାଣୀରୁ ଉର୍ଦ୍ଧକୁ ତ କେହି ଯାଇପାରିବେ ନାହିଁ, ସେଥିପାଇଁ ବାବାଙ୍କୁ ହିଁ ଡାକୁଛନ୍ତି, ହେ ପତିତ ପାବନ ବାବା ଆସ, ଆମକୁ ପବିତ୍ର କରାଇ ଘରକୁ ନେଇଚାଲ, ମୁକ୍ତିଧାମ ଆତ୍ମା ମାନଙ୍କ ଘର। ତୁମ ମାନଙ୍କୁ ସତ୍ୟଯୁଗ ପାଇଁ ହିଁ ପୂଜା ଯାଉଛି, ସେଠାରେ କିଏ ରହୁଛନ୍ତି, କିପରି ବୁଦ୍ଧି ହେଉଛି, ଆଦମ ସୁମାରୀ ବିଷୟରେ କେହି ହେଲେ ଜାଣିନାହାନ୍ତି। ରାମ ରାଜ୍ୟର ଜନସଂଖ୍ୟା କେତେ ହେବ, ପିଲାମାନେ କିପରି ଜନ୍ମ ନେବେ, କିଛି ହେଲେ ବି ବୁଝୁନାହାନ୍ତି। କେହି ବି ବିଦ୍ୱାନ ଆଶ୍ଚର୍ଯ୍ୟ ପଣ୍ଡିତ ନାହାନ୍ତି, जी की एही ड्रामा रो चक्र को बुझाई पारिबे। 84 लक्षर चक्र किपरी होई पारिबो, केते भूल कथा अटे, बिल्कुल सूता ही अड़ुआ होई जाइछि। बाबा बुझाउ चंती, एबे तुमे जानु छो बाबा कर्म अकर्म विकर्म रो समस्त रहस्य बुझाई चंती। सत्य जुगरे तुमर कर्म अकर्म होई जीवो, सेठारे कौनसी खराप कर्म हेब नाही, सेती पाई कर्म अकर्म होई जाउची। एठारे मनुष्य जहां कर्म करुचंती ताहा विकर्म होई जाउची। तुमे माने जानुछ जे छोटो बड़ समस्तंकर सारा दुनिया रो एबे बानप्रस्थ अवस्था अटे, समस्ते बाणी रु ऊर्ध को जिबे, कहउचंती हे पतित पावन आसो आमकु आसी पतितरु पावन कराओ, किंतु जे पर्यंत पवित्र नुआ दुनिया स्थापन न होईची एठारे पतित दुनिया रे केई पवित्र होई रही पारिबे नाही। एबे जेउ पतित दुनिया अछि ताहा विनाश होई जिवो। तुमे जानिछ जे आमको पुणी नुआ दुनिया जिबाकु हेबो, तेबे किपरि जिवो एई सब ज्ञान तुमे जानिछ। एहा हला नुआ ज्ञान, नुआ दुनिया अमर लोक अर्थबा पवित्र दुनिया पाई। तुमे एबे संगम जुगरे बसिछ, ए कथा भी जानिछ जेउ मनुष्य माने अछंती सेमाने ब्राह्मण नुहंती, सेमाने कोळी जुगरे अछंती। आमे समस्ते संगम जुगरे अछु, आमे सत्य जुग को जाउछु। वास्तवरे एहा होछि संगम जुग, ताहा स्वर्ग अटे, ताकु संगम कुआ जीव नाही। वर्तमान हेउछि संगम, एही संगम जुग सबुठारु छोट, एहा को लिपि जुग कुआ जाउछि। जेउठारे मनुष्य पाप आत्मारु धर्मात्मा हेउछंती, सेति पय एहा को धर्मर जुग कुआ जाउछि। कोळी जुगरे समस्त मनुष्य अधर्मी अटंती, सत्य जुगरे तो समस्ते धर्मात्मा हेबे। भक्ति मार्गर केते बड़ प्रभाव रहिछि, पत्थरर मूर्ति तयारी करुछंती जाकु देखिबा द्वारा मन खुशी होई जाउछि। ताहेला पत्थरर पूजा, शिवंक मंदिर को केते दूर दूर पर्यंत जाउछंती पूजा करिबा पई। शिवंक चित्र तो घरे मध्य रखि पारिबो, पुणी एते दूर दूर को काई के जाउछंती। एई ज्ञान एबे बुद्धिर आसीछि, एबे तुमर आखी खोलीछि, बुद्धिर द्वार खोलीछि। बाबा ज्ञान देउछंती परमपिता परमात्मा एही मनुष्य सृष्टिर बीज रूप, ज्ञानर सागर ज्ञानर भंडार अटंती। आत्मा मध्य एही ज्ञान को धारण करुछि, आत्मा ही राष्ट्रपति आदि हेउछि। मनुष्य माने देह अभिमानी होइथिबारु देहर ही महिमा करुछंती। एबे तुमे जानुछ आत्मा ही सबो किछि करुछि। तुमे आत्मा 84 जन्मर चक्र लगाई बिल्कुल दुर्गति को प्राप्त करिछ। एबे आमे आत्मा बाबांकु जानुछु, बाबांक ठारु वर्षा नेउछु। आत्मा को शरीर तो निश्चिंत धारण करिबाकु हेबो, शरीर बिना आत्मा किपरि कथा कहिबो किपरि सुनिबो। बाबा कहउछंती मु निराकार अटे, मु मध्य शरीर आधार नेउछि। तुमे जानिछ शिव बाबा एई ब्रह्मांक शरीर द्वारा आमको ज्ञान सुनाउछंती। एई कथा तुमे ब्रह्मा कुमार कुमारी माने ही बुझाउछ, तुमको एबे ज्ञान मिलुछि। ब्रह्मांक द्वारा आदि सनातन देवी देवता धर्मर स्थापना हेउछि, सेई बाबा राजयोग सिखाउछंती, एतिरे द्वंद्वर कौनसी कथा नाही। सी बाबा आमको बुझाउछंती, पुणी आमे अन्य मानको बुझाउछु। आमको ज्ञान सुनाइला बाला मध्य सी बाबा ही अटंती। एबे तुमे कहउछ आमे पतितरु पावन हेउछु, बाबा बुझाउछंती एरा ही पतित दुनिया रावण राज्य अटे, रावण पापात्मा कराउछि। ଏ କଥା ଆଉ କେହି ବି ଜାଣିନାହାନ୍ତି। ଯଦିଓ ରାବଣର ପିତୁଳା ଜଳାଉଛନ୍ତି କିନ୍ତୁ କିଛି ବି ବୁଝୁ ନାହାନ୍ତି। ସୀତାଙ୍କୁ ରାବଣ ନେଇଗଲା, ଏହିପରି କଲା, କେତେ କଥା ସବୁ ଲେଖିଛନ୍ତି। ଯେବେ ବସି କଥା ଶୁଣୁଛନ୍ତି ତେବେ କାନ୍ଦି ପକାଉଛନ୍ତି। ସେ ସବୁ ହେଲା ଦନ୍ତ କଥା। ବାବା ଆମକୁ ବିକ୍ରମାଜିତ କରାଇବା ପାଇଁ ବୁଝାଉଛନ୍ତି, କହୁଛନ୍ତି କେବଳ ମତେ ମନେ ପକାଓ, କେଉଁଠାରେ ବି ବୁଦ୍ଧି ଲଗାଓ ନାହିଁ। ଶ୍ରୀ ବାବା ଆମକୁ ନିଜର ପରିଚୟ ଦେଇଛନ୍ତି। ପତିତ ପାବନ ବାବା ଆସି ନିଜର ପରିଚୟ ଦେଉଛନ୍ତି। ଏବେ ତୁମେ ଜାଣୁଛ ଯେ ବାବା କେତେ ମିଠା ଅଟନ୍ତି, ଯିଏ ଆମକୁ ସ୍ୱର୍ଗର ମାଲିକ କରାଉଛନ୍ତି। ଆଚ୍ଛା, ମିଠା ମିଠା ଶିଖିଲ ରେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନ ମାନଙ୍କର ଆତ୍ମିକ ବାପ ଦାଦାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ପ୍ରଥମ ପଏଣ୍ଟ, କର୍ମ ଅକର୍ମ ଏବଂ ବିକର୍ମର ଗତିକୁ ଜାଣି ଶ୍ରେଷ୍ଠ କର୍ମ କରିବାକୁ ହେବ। ଜ୍ଞାନ ଦାନ ପରି ଧର୍ମାତ୍ମା ହେବାକୁ ପଡିବ। ସେକେଣ୍ଡ ପଏଣ୍ଟ, ଏହା ବାନପ୍ରସ୍ଥ ଅବସ୍ଥା ଅଟେ, ଏହି ଅନ୍ତିମ ଘଡ଼ିରେ ପାବନ ହୋଇ ପାବନ ଦୁନିଆକୁ ଯିବାକୁ ହେବ। ପାବନ ହେବାର ସନ୍ଦେଶ ସମସ୍ତଙ୍କୁ ଦେବାକୁ ହେବ। ଆଜିର ବରଦାନ, ପାସ୍ ୱିଥ୍ ଅନର ଅର୍ଥାତ୍ ସମ୍ମାନ ସହିତ ଉତ୍ତୀର୍ଣ୍ଣ ହେବା ପାଇଁ ସମସ୍ତଙ୍କ ଦ୍ୱାରା ସନ୍ତୁଷ୍ଟତାର ପାସପୋର୍ଟ ପ୍ରାପ୍ତ କରୁଥିବା ସନ୍ତୁଷ୍ଟମଣି ଭବ। ଯେଉଁ ପିଲାମାନେ ନିଜେ ନିଜ ଉପରେ ନିଜର ପୁରୁଷାର୍ଥରେ ବା ସେବାରେ ବ୍ରାହ୍ମଣ ପରିବାର ସହିତ ସମ୍ପର୍କ ରଖିବାରେ ସର୍ବଦା ସନ୍ତୁଷ୍ଟ ରହିଥାନ୍ତି, ସେହିମାନଙ୍କୁ ହିଁ ସନ୍ତୁଷ୍ଟମଣି କୁହାଯାଏ। ସବୁ ଆତ୍ମାମାନଙ୍କ ସହିତ ସମ୍ପର୍କ ରଖିବାରେ ନିଜକୁ ସନ୍ତୁଷ୍ଟ ରଖିବା ବା ସମସ୍ତଙ୍କୁ ସନ୍ତୁଷ୍ଟ କରିବା, ଏଥିରେ ଯେଉଁମାନେ ବିଜୟୀ ହୋଇଥାନ୍ତି ସେହିମାନେ ହିଁ ବିଜୟ ମାଳାରେ ଆସିଥାନ୍ତି। ତେବେ ପାସ୍ ୱିଥ୍ ଅନର ହେବା ପାଇଁ ସମସ୍ତଙ୍କ ଦ୍ୱାରା ସନ୍ତୁଷ୍ଟତାର ପାସପୋର୍ଟ ମିଳିବା ଦରକାର। ଏହି ପାସପୋର୍ଟକୁ ନେବା ପାଇଁ କେବଳ ସହନ କରିବାର ବା ସମାହିତ କରିବାର ଶକ୍ତିକୁ ଧାରଣ କର। ଆଜିର ସ୍ଲୋଗାନ, ଦୟାଶୀଳ ହୋଇ ସେବା ଦ୍ୱାରା ନିରାଶ ଏବଂ କ୍ଲାନ୍ତ ଆତ୍ମାମାନଙ୍କୁ ସାହାରା ଦିଅ। ଅବ୍ୟକ୍ତ ଇସାରା ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର। ଶକ୍ତିଶାଳୀ ଯୋଗ ପାଇଁ ସଚ୍ଚା ହାର୍ଦ୍ଦିକ ସ୍ନେହ ଆବଶ୍ୟକ। ସଚ୍ଚା ଦିଲବାଲା ପିଲାମାନେ ଗୋଟିଏ ସେକେଣ୍ଡ ଭିତରେ ବିନ୍ଦୁ ହୋଇ ବିନ୍ଦୁ ସ୍ୱରୂପ ବାବାଙ୍କୁ ମନେ ପକାଇ ପାରିବେ। ସଚ୍ଚା ଦିଲବାଲା ପିଲାମାନେ ସଚ୍ଚା ସାହେବଙ୍କୁ ରାଜି ଅର୍ଥାତ୍ ସନ୍ତୁଷ୍ଟ କରୁଥିବା କାରଣରୁ ବାବାଙ୍କ ଠାରୁ ବିଶେଷ ଆଶୀର୍ବାଦ ପ୍ରାପ୍ତ କରିଥାନ୍ତି, ଯାହାଦ୍ୱାରା ସେମାନେ ଅତି ସହଜରେ ଗୋଟିଏ ସଂକଳ୍ପରେ ସ୍ଥିତ ହୋଇ ଜ୍ୱାଳା ସ୍ୱରୂପର ଯୋଗର ଅନୁଭବ କରିପାରିବେ ଏବଂ ଶକ୍ତିଶାଳୀ ପ୍ରକମ୍ପନ ବିଚୁରିତ କରିପାରିବେ। ସତ୍ୟତା କାରଣରୁ ସେମାନଙ୍କର ବୁଦ୍ଧି ମଧ୍ୟ ସମୟ ଅନୁସାରେ ଯୁକ୍ତିଯୁକ୍ତ ଏବଂ ଯଥାର୍ଥ କାର୍ଯ୍ୟ କରାଇଥାଏ। ସେମାନଙ୍କ ଦ୍ୱାରା କୌଣସି ବି ଓଲଟା କାର୍ଯ୍ୟ ହୋଇପାରିବ ନାହିଁ। ଆଚ୍ଛା, ଓମ୍ ଶାନ୍ତି।